आकाशवाणी। संवाद पढ़ुछंती आदित्य नारायण दास। मुख्य संवाद, स्वल्प मूल्यरे भीम यूपीआई कारोबार को व्यापक करिबा लागि प्रोत्साहन योजना को कैबिनेट रो मंजूरी। 2035 सुधा भारत अंतरिक्ष स्टेशन प्रतिष्ठा करिबा को योजना रखिछि कहिले विज्ञान और प्रजुक्ति विद्या राष्ट्रमंत्री। देश को सर्वाग्रे रखि प्रत्येक व्यक्ति दायित्व तुलाइबा उपरे आह्वान देले प्रतिरक्षा मंत्री। एवं नूआदिल्ली रे आसंता काली ठारु आरंभ हेब खेलो इंडिया पारा क्रीड़ा 2025। विस्तृत संवाद, स्वल्प मूल्यर भीम यूपीआई कारोबार को प्रसारित करने लगी सरकार आज एक प्रोत्साहन योजना को अनुमोदन करिछंती। कैबिनेट बैठक पर गणमाध्यम को सूचना दे सूचना और प्रसारण मंत्री अश्विनी वैष्णव कहते एही योजना लगी 1500 कोटी टंका खर्च करा, फलर क्षुद्र व्यवसायी कौन अतिरिक्त खर्च बहन नक यूपीआई सेवा पाई 2000 टंका पर्यंत कारबार उपरे सेमानंकु प्रति कारबार पिछा 0.15% प्रोत्साहन मिलिबो बोली श्री वैष्णव कहिछंती।
1500 करोड़ रुपीस की ये स्कीम है एंड एज पर दिस स्कीम जो स्मॉल मर्चेंट्स के पेमेंट्स होंगे अप टू 2000 रुपीस उसमें कोई ट्रांजेक्शन की कॉस्ट नहीं लगेगी और उनको इंसेंटिव दिया जाएगा और उसमें जो रिजर्व बैंक ऑफ इंडिया की जो स्टैंडर्ड डेफिनेशन है वो सारी की सारी एप्लीकेबल होगी।
श्री वैष्णव कहते आसामर नामरूप स्थित ब्रह्मपुत्र उपत्यका सार निगम लिमिटेडर वर्तमान परिसर मध्य एक नुआ ब्राउनफिल्ड आमोनिया यूरिया कम्प्लेक्स नामरूप 4 सार कारखाना प्रतिष्ठा प्रस्ताव को कैबिनेट मंजूरी प्रदान करिछंती। सेहिपरि 2024-25 और 25-26 वर्ष पई वर्धित आवंटन सहित संशोधित राष्ट्रीय गोकुल मिशन कार्यकारिता को कैबिनेट अनुमोदन करिछि। एहाद्वारा दुग्ध उत्पादन को वृद्धि करिबा सह दुग्धचाषी आय बढ़ाइबारे एहा सहायक हेबो बोली मंत्री कहिछंती। महाराष्ट्रर जीएनपीए 15 ठारु आरंभ करि चौक पर्यंत 6 लेन विशिष्ट ग्रीनफिल्ड राजपथ निर्माण को कैबिनेट मंजूरी देइछंती। एथिलागी 4500 कोटी टंका खर्च कराजियो बोली मंत्री कहिछंती। भूपृष्ठ रे क्रू 9 मिशन रो निरापद प्रत्यावर्तन पई नासार दल को राष्ट्रपति द्रौपदी मुर्मू अभिनंदन जणाइछंती। एक सामाजिक गणमाध्यम पोस्टर रे राष्ट्रपति श्रीमती मुर्मू कहिछंती भारतीय वंशोद्भव सुनीता विलियम्स एवं तांको साथी महाकाशचारी माने सेमानकर अध्यवसाय उत्सर्गीकृत प्रेरणा द्वारा समस्तंकु चकित करिछंती। से आहुरी मध्ये कहिछंती महाकाशचारी माननको ऐतिहासिक यात्रा हेउछि दृढ़ संकल्प दलगत कार्य एवं असाधारण साहसर कहानी। राष्ट्रपति महाकाशचारी माननको दृढ़ प्रतिबद्धता को भूयसी प्रशंसा मध्य करिछंती। सूचनाजोग्य महाकाशरे 9 मासर रहणी परे दुई महाकाशचारी आज प्रत्युषरे फ्लोरिडास्थित पाम हैंडलर तलाहासी उपकूलरे निरापदरे अवतरण करिथिले। राष्ट्रपति द्रौपदी मुर्मू आसंताकाली राष्ट्रपति भवनर अमृत उद्यानरे अनुष्ठित होबाक थिबा उद्यम उत्सवरे अंशग्रहण करिबे। ଏହି ଉତ୍ସବ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ କରାଯାଉଛି। ଏହା ଆସନ୍ତା 30 ତାରିଖରେ ଉଦ୍ଯାପିତ ହେବାକୁ ଥିବାବେଳେ ଏମ୍ଏସ୍ଏମ୍ଇଗୁଡ଼ିକୁ ସଶକ୍ତ ଏବଂ ପ୍ରୋତ୍ସାହିତ କରିବା ସହିତ ଦେଶର ଐତିହ୍ୟ ସହିତ ଜନସାଧାରଣଙ୍କୁ ଯୋଡ଼ିବା ଲକ୍ଷ୍ୟରେ ଏହାର ଆୟୋଜନ କରାଯାଉଛି। ଭାରତ 2035 ସୁଦ୍ଧା ମହାକାଶ କେନ୍ଦ୍ର ଭାରତ ଅନ୍ତରୀକ୍ଷ ଷ୍ଟେସନ ପ୍ରତିଷ୍ଠା କରିବାକୁ ଯୋଜନା କରିଛି। ଯଦି ସମସ୍ତ ଯୋଜନା ସଠିକ୍ ଏବଂ ଫଳପ୍ରଦ ହୁଏ ତେବେ 2040 ସୁଦ୍ଧା ଜଣେ ଭାରତୀୟ ମହାକାଶଚାରୀ ଚନ୍ଦ୍ରରେ ଅବତରଣ କରିବେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ ଆଜି ଲୋକସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତର ଦେଇ ଏହି ସୂଚନା ପ୍ରଦାନ କରିଛନ୍ତି। ଶ୍ରୀ ସିଂ କହିଛନ୍ତି ଚନ୍ଦ୍ରଯାନ 4କୁ 2 ଉତ୍କ୍ଷେପଣ ଯାନ ଜରିଆରେ ଉତ୍କ୍ଷେପଣ କରାଯିବ। ଏହାର 5 ଉପାଦାନ ରହିବ। ତେବେ ମନୋନୀତ ହୋଇଥିବା 4 ଗଗନଯାନ ମହାକାଶଚାରୀଙ୍କୁ ଜନସାଧାରଣଙ୍କ ନଜରରୁ କାହିଁକି ଦୂରେଇ ରଖାଯାଇଛି ବୋଲି ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ଶ୍ରୀ ସିଂ କହିଛନ୍ତି ସେମାନଙ୍କୁ ବିଭ୍ରାନ୍ତିରୁ ଦୂରେଇ ରଖିବା ପାଇଁ ଏହା କରାଯାଇଛି। ସେହିପରି ମହିଳା ରୋବୋଟ୍ ସହିତ ଗଗନଯାନର ପରୀକ୍ଷଣ ଉଡ଼ାଣ ଚଳିତ ବର୍ଷ ଶେଷ ସୁଦ୍ଧା ଆରମ୍ଭ ହେବ ବୋଲି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ରାଷ୍ଟ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ କହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର କାର୍ଯ୍ୟକାରିତା ଉପରେ ଆଜି ରାଜ୍ୟସଭାରେ ଆଲୋଚନା ହୋଇଛି। ବିତର୍କରେ ଭାଗ ନେଇ ବିଜେପି ସଦସ୍ୟ ଭୁବନେଶ୍ୱର କଲିତା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଶ ଏକ ନୂତନ ଶିଖରରେ ପହଞ୍ଚିପାରିଛି। ଇତିମଧ୍ୟରେ ସ୍ୱାସ୍ଥ୍ୟ ବ୍ୟବସ୍ଥାରେ ଅଭୂତପୂର୍ବ ଉନ୍ନତି ଘଟିଥିବାବେଳେ ଏହା ବିଶ୍ୱସ୍ତରୀୟ ହୋଇପାରିଛି ବୋଲି ସେ କହିଛନ୍ତି। ସ୍ୱଳ୍ପ ଖର୍ଚ୍ଚରେ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିପାରୁଥିବାରୁ ଭାରତରେ ଚିକିତ୍ସିତ ହେବା ପାଇଁ ବିଭିନ୍ନ ଦେଶରୁ ଲୋକମାନେ ଏଠାକୁ ଆସୁଛନ୍ତି ବୋଲି ଶ୍ରୀ କଲିତା କହିଛନ୍ତି। ସଂଯୁକ୍ତ ଜନତା ଦଳର ନେତା ସଞ୍ଜୟ କୁମାର ଝା କହିଛନ୍ତି, ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ପରିବର୍ତ୍ତନ ଘଟିଛି। ଡାକ୍ତରଙ୍କ ଅଭାବକୁ ପୂରଣ କରିବା ଲାଗି ଗତ 10 ବର୍ଷ ମଧ୍ୟରେ 1,20,000 MBBS ସିଟ୍ ସୃଷ୍ଟି କରାଯାଇଛି ବୋଲି ଶ୍ରୀ ଝା କହିଛନ୍ତି। ଆଲୋଚନାରେ ଭାଗ ନେଇ ଧର୍ମନିରପେକ୍ଷ ଜନତା ଦଳ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏସ୍ଡି ଦେବୀଗୌଡ଼ା କହିଛନ୍ତି, ଗ୍ରାମାଞ୍ଚଳରେ ଅଧିକ ଡାକ୍ତରଖାନା ପ୍ରତିଷ୍ଠା କରିବା ଉପରେ ଗୁରୁତ୍ୱାରୋପ କରାଯାଉଛି। ହାଇସ୍କୁଲ ଛାତ୍ରୀଙ୍କୁ ସର୍ଭାଇକାଲ କର୍କଟ ରୋଗରୁ ସୁରକ୍ଷା ଦେବା ସକାଶେ ସରକାର ସେମାନଙ୍କୁ ଟିକା ଦେବା ଉଚିତ ବୋଲି ପ୍ରସ୍ତାବ ଦିଆଯାଇଛି। ଦେଶକୁ ସର୍ବାଗ୍ରେ ରଖି ପ୍ରତ୍ୟେକ ଲୋକ ନିଜର ଦାୟିତ୍ୱ ସୁଚାରୁ ରୂପେ ତୁଲାଇ ଏକତା ବଜାୟ ରଖିବା ଉପରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଆଜି ମେଜର ଖାଥିଙ୍ଗ ସ୍ମାରକୀ କାର୍ଯ୍ୟକ୍ରମର 5ମ ସଂସ୍କରଣକୁ ଉଦ୍ବୋଧନ ଦେବା ଅବସରରେ ସେ କହିଛନ୍ତି, ମେଜର ଖାଥିଙ୍ଗ ଦେଶର ମହାନ ସନ୍ତାନ ଥିଲେ। ସେ ଯୁଦ୍ଧକ୍ଷେତ୍ରରେ ନିଜର ବୀରତ୍ୱ ଦେଖାଇବା ସହ କୂଟନୈତିକ ଦିଗରେ ଦକ୍ଷତା ପ୍ରଦର୍ଶନ କରି ଦେଶର ଇତିହାସରେ ଏକ ସ୍ୱତନ୍ତ୍ର ଛାପ ଛାଡ଼ିଯାଇଛନ୍ତି ବୋଲି ଶ୍ରୀ ସିଂ କହିଛନ୍ତି। ସଶସ୍ତ୍ର ବୀମାବଳ ଓ ନାଗାଲାଣ୍ଡ ସଶସ୍ତ ପୁଲିସ୍ ବାହିନୀ ଗଠନ ସହ ଅନ୍ୟାନ୍ୟ ସଂସ୍କାର କ୍ଷେତ୍ରରେ ମେଜର ଖାଥିଙ୍ଗଙ୍କର ପ୍ରଶାସନିକ ପାରଦର୍ଶିତା ଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି। ଦେଶର ବିକାଶ ଯାତ୍ରାରେ ଉତ୍ତର ପୂର୍ବାଞ୍ଚଳର ଭୂମିକାକୁ ସ୍ୱୀକାର କରି ସରକାର ସର୍ବଦା ସେହି ଅଞ୍ଚଳର ଉନ୍ନତି ଦିଗରେ ପ୍ରାଧାନ୍ୟ ଦେଇଆସୁଛନ୍ତି ବୋଲି ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି। ଆତଙ୍କବାଦ ବିରୋଧରେ ସରକାର ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରୁଥିବାରୁ ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବ୍ୟାପକ ଭାବେ ହ୍ରାସ ପାଇଛି। ରାଜ୍ୟସଭାରେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏ ପ୍ରସଙ୍ଗରେ କହିଛନ୍ତି, ଜାତୀୟ ତଦନ୍ତକାରୀ ସଂସ୍ଥା ଏନ୍ଆଇଏକୁ ଦେଶ ଓ ବିଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ଦମନ କରିବା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ଅଧିକ କ୍ଷମତା ପ୍ରଦାନ କରାଯାଇଛି। ସାନ୍ଫ୍ରାନ୍ସିସ୍କୋ ଏବଂ ଲଣ୍ଡନଠାରେ ଥିବା ଭାରତୀୟ ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ଉପରେ ଆତଙ୍କବାଦୀ ଆକ୍ରମଣର ତଦନ୍ତ ଏନ୍ଆଇଏ କରୁଛି ବୋଲି ମନ୍ତ୍ରୀ ଶ୍ରୀ ରାୟ କହିଛନ୍ତି। ଦେଶରୁ ଆତଙ୍କବାଦର ମୂଳୋତ୍ପାଟନ ପାଇଁ କେନ୍ଦ୍ର ସରକାର କଡ଼ା ପଦକ୍ଷେପ ଗ୍ରହଣ କରୁଥିବା ମନ୍ତ୍ରୀ କହିଛନ୍ତି। ଭାରତ ଏଆଇ ମିଶନ ଏବଂ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ମଧ୍ୟରେ ଖୁବ୍ ଶୀଘ୍ର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବ ବୋଲି ଆଜି ଇଲେକ୍ଟ୍ରୋନିକ୍ସ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ନୂଆଦିଲ୍ଲୀରେ ବିଲ୍ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କ ସହ ଏକ ବୈଠକରେ ଆଲୋଚନା କରିବା ପରେ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ସେ କହିଛନ୍ତି, ଉନ୍ନତ ଶସ୍ୟ, ଉତ୍ତମ ସ୍ୱାସ୍ଥ୍ୟସେବା, ସ୍କାର୍ଟ ଶିକ୍ଷା ଓ ଜଳବାୟୁ ଅନୁକୂଳ ଦିଗରେ କାର୍ଯ୍ୟ କରିବାରେ ଏଆଇ ସଲ୍ୟୁସନ୍ସ ବା କୃତ୍ରିମ ବୁଦ୍ଧିମତା ସଂକ୍ରାନ୍ତ ପ୍ରଯୁକ୍ତିବିଦ୍ୟା ବିଶେଷ ସହାୟକ ହେବ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଶ୍ରୀ ଗେଟ୍ସଙ୍କ ସହ ମଧ୍ୟ ଏକ ବୈଠକରେ ଆଲୋଚନା କରିଛନ୍ତି। ଭାରତର କୂଟନୈତିକ ସ୍ଥିତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ବିକଶିତ ହୋଇଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଶଂସାର ପାତ୍ର ଅଟନ୍ତି। ବିଶେଷକରି ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଦେଖାଦେଇଥିବା ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଗ୍ରହଣ କରିଥିବା ପଦକ୍ଷେପକୁ କଂଗ୍ରେସ ସାଂସଦ ଶଶି ଥରୁର୍ ପ୍ରଶଂସା କରିଛନ୍ତି। ବିଜେପି ସାଂସଦ ତଥା ମୁଖପାତ୍ର ସମ୍ବିତ ପାତ୍ର ସଂସଦ ବାହାରେ ଗଣମାଧ୍ୟମକୁ କହିଛନ୍ତି, ଶ୍ରୀ ଥରୁର୍ କୂଟନୀତିକୁ ଭଲଭାବରେ ବୁଝନ୍ତି। ମିଳିତ ଜାତିସଂଘରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କ ନିଷ୍ପଭିକୁ ଶ୍ରୀ ଥରୁର୍ ବେଶ୍ ପ୍ରଶଂସା କରିଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କର ପ୍ରତିନିଧିମାନଙ୍କ ସହିତ ଆଜି ଆନ୍ଦୋଳନରତ ପଞ୍ଜାବର କୃଷକମାନଙ୍କର ବୈଠକ ଚଣ୍ଡୀଗଡ଼ଠାରେ ପ୍ରାୟ 3 ଘଣ୍ଟା ଧରି ଚାଲିଥିଲା। ପରବର୍ତ୍ତୀ ବୈଠକ ମଇ ମାସ 4 ତାରିଖରେ ଅନୁଷ୍ଠିତ ହେବ ବୋଲି ଜଣାପଡ଼ିଛି। ନୂଆଦିଲ୍ଲୀରେ ଆସନ୍ତାକାଲି ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା 2025 ଆରମ୍ଭ ହେବ। ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଖେଲୋ ଇଣ୍ଡିଆ କ୍ରୀଡ଼ାର ସଙ୍ଗୀତ, ମାସ୍କଟ୍ ଓ ଲୋଗୋକୁ ଉନ୍ମୋଚନ କରିଛନ୍ତି। ଏହି ପ୍ରତିଯୋଗିତା 27 ତାରିଖ ପର୍ଯ୍ୟନ୍ତ ଚାଲିବ। ଚଳିତ ଖେଲୋ ଇଣ୍ଡିଆ କ୍ରୀଡ଼ାରେ ପ୍ରାୟ 1300 ପ୍ରତିଯୋଗୀ ଅଂଶଗ୍ରହଣ କରିବେ। ଏହି ଅଭିଯାନ ଦେଶର କ୍ରୀଡ଼ାବିତ୍ମାନଙ୍କୁ ଅନନ୍ୟ ମଞ୍ଚ ପ୍ରଦାନ କରି ସେମାନଙ୍କୁ ବିଶ୍ୱସ୍ତରକୁ ଉନ୍ନୀତ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ମାଣ୍ଡବ୍ୟ କହିଛନ୍ତି। ସ୍ୱଳ୍ପ ମୂଲ୍ୟରେ ଭୀମ୍ ୟୁପିଆଇ କାରବାରକୁ ବ୍ୟାପକ କରିବା ଲାଗି ପ୍ରୋତ୍ସାହନ ଯୋଜନାକୁ କ୍ୟାବିନେଟ୍ର ମଞ୍ଜୁରୀ। 2035 ସୁଦ୍ଧା ଭାରତ ଅନ୍ତରୀକ୍ଷ ଷ୍ଟେସନ ପ୍ରତିଷ୍ଠା କରିବାକୁ ଯୋଜନା ରଖିଛି କହିଲେ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ରମନ୍ତ୍ରୀ। ଦେଶକୁ ସର୍ବାଗ୍ରେ ରଖି ପ୍ରତ୍ୟେକ ବ୍ୟକ୍ତି ଦାୟିତ୍ୱ ତୁଲାଇବା ଉପରେ ଆହ୍ୱାନ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ଏବଂ ନୂଆଦିଲ୍ଲୀରେ ଆସନ୍ତାକାଲିଠାରୁ ଆରମ୍ଭ ହେବ ଖେଲୋ ଇଣ୍ଡିଆ ପାରା କ୍ରୀଡ଼ା 2025। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।